ଓମ୍ ଶାନ୍ତି। 24/9/2025 ଆଜିର ସାକାର ମହାବାକ୍ୟ ବାବା କହିଛନ୍ତି, ମିଠେ ବଚେ, ବାବା ତୁମମାନଙ୍କର ବ୍ୟାଟେରୀକୁ ଚାର୍ଜ କରିବା ପାଇଁ ଆସିଛନ୍ତି। ଯେତେ ତୁମେ ବାବାଙ୍କ ସ୍ମୃତିରେ ରହିବ ସେତେ ତୁମର ବ୍ୟାଟେରୀ ଚାର୍ଜ ହୋଇ ଚାଲିବ। ପ୍ରଶ୍ନ ହେଉଛି, ତୁମର ସତ୍ୟର ନାଁକୁ ତୋଫାନ କାହିଁକି ଲାଗୁଛି? ଉତ୍ତର ହେଉଛି, କାହିଁକି ନା ବର୍ତ୍ତମାନ ସମୟରେ ବହୁତ ନକଲି ବା ମିଥ୍ୟାବାଦୀ ବାହାରିଛନ୍ତି। କେହି କେହି ନିଜକୁ ଭଗବାନ କହୁଛନ୍ତି, ଆଉ କେହି ରିଦ୍ଧିସିଦ୍ଧି ଅର୍ଥାତ୍ ଯାଦୁବିଦ୍ୟା ଦେଖାଉଛନ୍ତି। ସେଥିପାଇଁ ମନୁଷ୍ୟ ସତ୍ୟକୁ ପରଖି ପାରୁନାହାନ୍ତି, ସତ୍ୟର ନାଁକୁ ହଲଚଲ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ତୁମେ ଜାଣିଛ ଯେ ଆମର ସତ୍ୟର ନାଁ କେବେ ବି ବୁଡ଼ି ପାରିବ ନାହିଁ। ଆଜି ଯେଉଁମାନେ ବିଘ୍ନ ପକାଉଛନ୍ତି ସେମାନେ କାଲିକୁ ବୁଝିଯିବେ ଯେ ସଦ୍ଗତିର ରାସ୍ତା ଏହିଠାରୁ ହିଁ ମିଳିବ। ସମସ୍ତଙ୍କ ନିମନ୍ତେ ଏହା ହିଁ ଏକମାତ୍ର ଦୋକାନ। ଓମ୍ ଶାନ୍ତି। ଏହା କୁହାଗଲା ରୁହାନୀ ସନ୍ତାନମାନଙ୍କ ପ୍ରତି ଅଥବା ଆତ୍ମାମାନଙ୍କ ପ୍ରତି, କାହିଁକି ନା ରୁହ ଅଥବା ଆତ୍ମା କାନ ଦ୍ୱାରା ହିଁ ଶୁଣୁଛି, ଧାରଣା ଆତ୍ମାରେ ହିଁ ହୋଇଥାଏ। ବାବାଙ୍କ ଆତ୍ମାରେ ମଧ୍ୟ ଜ୍ଞାନ ଭରି ହୋଇ ରହିଛି। ଏହି ଜନ୍ମରେ ହିଁ ତୁମ ପିଲାମାନଙ୍କୁ ଆତ୍ମ ଅଭିମାନୀ ହେବାକୁ ପଡ଼ିବ। ଭକ୍ତି ମାର୍ଗରେ 63 ଜନ୍ମ ଦ୍ୱାପର ଯୁଗରୁ ତୁମେ ଦେହ ଅଭିମାନରେ ରହୁଛ। ଆତ୍ମା କ'ଣ ତୁମକୁ ଜଣା ନଥିଲା, କିନ୍ତୁ ଆତ୍ମା ନିଶ୍ଚୟ ଅଛି। ଆତ୍ମା ହିଁ ଶରୀରରେ ପ୍ରବେଶ କରୁଛି, ଆତ୍ମାକୁ ହିଁ ଦୁଃଖର ଅନୁଭୂତି ହେଉଛି। ପତିତ ଆତ୍ମା ଏବଂ ପାବନ ଆତ୍ମା ବୋଲି ମଧ୍ୟ କୁହାଯାଏ। ପତିତ ପରମାତ୍ମା କେବେ ହେଲେ ଶୁଣି ନାହିଁ। ସମସ୍ତଙ୍କ ଭିତରେ ଯଦି ପରମାତ୍ମା ଥାନ୍ତେ ତେବେ ପତିତ ପରମାତ୍ମା ହୋଇଯିବ। ତେବେ ମୁଖ୍ୟ କଥା ହେଉଛି ଆତ୍ମ ଅଭିମାନୀ ହେବା। ଆତ୍ମା କେତେ ଛୋଟ, ସେଥିରେ କେତେ ଅଭିନୟ ଭରି ହୋଇ ରହିଛି, ଏକଥା କାହାକୁ ବି ଜଣା ନାହିଁ। ତୁମେ ତ ନୂଆ ନୂଆ କଥା ଶୁଣୁଛ, ଏହି ଯୋଗର ଯାତ୍ରା ମଧ୍ୟ ବାବା ହିଁ ଶିଖାଉଛନ୍ତି, ଆଉ କେହି ଶିଖାଇ ପାରିବେ ନାହିଁ। ଏହିଥିରେ ହିଁ ପରିଶ୍ରମ ରହିଛି। ତେଣୁ ପ୍ରତି ମୁହୂର୍ତ୍ତରେ ନିଜକୁ ଆତ୍ମା ବୋଲି ଭାବିବାକୁ ହେବ। ଯେପରି ଦେଖ ଏହି ଏମର୍ଜେନ୍ସି ଲାଇଟ୍ ଅର୍ଥାତ୍ ଜରୁରୀକାଳୀନ ବତି ଆସିଛି, ଯାହାକି ବ୍ୟାଟେରୀରେ ଚାଲୁଛି, ତାକୁ ପୁଣି ଚାର୍ଜ କରିଥାନ୍ତି। ବାବା ହେଉଛନ୍ତି ସବୁଠାରୁ ବଡ଼ ଶକ୍ତି। କେତେ ଢେର ଆତ୍ମାମାନେ ରହିଛନ୍ତି, ସମସ୍ତଙ୍କୁ ସେହି କରେଣ୍ଟରୁ ନିଜକୁ ଚାର୍ଜ କରିବାକୁ ହେବ। ବାବା ହେଉଛନ୍ତି ସର୍ବଶକ୍ତିମାନ। ଯଦି ଆମେ ଆତ୍ମାମାନେ ତାଙ୍କ ସହିତ ଯୋଗ ନ ଲଗାଇବା ତେବେ ଆମର ବ୍ୟାଟେରୀ ଚାର୍ଜ କିପରି ହେବ? ଡିସ୍ଚାର୍ଜ ହେବାରେ ସାରା କଳ୍ପ ଲାଗିଥାଏ। ଏବେ ପୁଣି ବ୍ୟାଟେରୀକୁ ଚାର୍ଜ କରିବାକୁ ପଡୁଛି। ପିଲାମାନେ ଜାଣିଛନ୍ତି ଆମର ବ୍ୟାଟେରୀ ଡିସ୍ଚାର୍ଜ ହୋଇଗଲାଣି, ଏବେ ପୁଣି ଚାର୍ଜ କରିବାକୁ ପଡିବ। ତେବେ କିପରି? ବାବା କହୁଛନ୍ତି, ମୋ ସହିତ ଯୋଗ ଲଗାଅ। ଏହା ତ ବହୁତ ସହଜ ବୁଝିବାର କଥା। ବାବା କହୁଛନ୍ତି, ମୋ ସହିତ ବୁଦ୍ଧି ଯୋଗ ଲଗାଇଲେ ତୁମ ଆତ୍ମାରେ ଶକ୍ତି ଭରିଯିବ ଏବଂ ତୁମେ ସତ୍ୟପ୍ରଧାନ ହୋଇଯିବ। ପାଠପଢା ତ ହେଉଛି ରୋଜଗାର, ଯୋଗ ଦ୍ୱାରା ତୁମେ ପବିତ୍ର ହେଉଛ, ଦୀର୍ଘାୟୁ ହେଉଛ, ବ୍ୟାଟେରୀ ଚାର୍ଜ ହେଉଛି। ତେଣୁ ପ୍ରତ୍ୟେକ ଦେଖିବା ଦରକାର କେତେ ବାବାଙ୍କୁ ମନେ ପକାଉଛନ୍ତି। ବାବାଙ୍କୁ ଭୁଲିବା ଦ୍ୱାରା ହିଁ ବ୍ୟାଟେରୀ ଡିସ୍ଚାର୍ଜ ହେଉଛି। ବର୍ତ୍ତମାନ କାହାର ହେଲେ ସଚ୍ଚା ସମ୍ବନ୍ଧ ନାହିଁ, ତୁମ ସନ୍ତାନମାନଙ୍କର ହିଁ ସଚ୍ଚା ସମ୍ବନ୍ଧ ରହିଛି। ବାବାଙ୍କ ସ୍ମୃତି ବିନା ଜ୍ୟୋତି କିପରି ଜାଗ୍ରତ ହେବ? ଜ୍ଞାନ ମଧ୍ୟ କେବଳ ଏକମାତ୍ର ବାବା ହିଁ ଦେଇଥାନ୍ତି। ତୁମେ ଜାଣିଛ ଯେ ଜ୍ଞାନ ହେଉଛି ଦିନ ଏବଂ ଭକ୍ତି ହେଉଛି ରାତି, ପୁଣି ରାତି ପ୍ରତି ବୈରାଗ୍ୟ ଆସୁଛି, ତାପରେ ଦିନ ଆରମ୍ଭ ହେଉଛି। ବାବା କହୁଛନ୍ତି, ରାତିକୁ ଭୁଲି ଏବେ ଦିନକୁ ମନେ ପକାଅ। ସ୍ୱର୍ଗ ହେଲା ଦିନ, ନର୍କ ରାତି ଅଟେ। ତୁମେ ଏବେ ଚୈତନ୍ୟରେ ଅଛ, ଏହି ଶରୀର ତ ହେଉଛି ବିନାଶୀ, ମାଟିରେ ତିଆରି ହେଉଛି, ପୁଣି ମାଟିରେ ମିଶିଯାଉଛି। ଆତ୍ମା ତ ଅବିନାଶୀ ଅଟେ ନା, ବାକି ବ୍ୟାଟେରୀ ଡିସ୍ଚାର୍ଜ ହୋଇଥାଏ। ଏବେ ତୁମେ କେତେ ବୁଦ୍ଧିମାନ ହେଉଛ, ତୁମର ବୁଦ୍ଧି ଘରକୁ ଚାଲିଯାଉଛି, ସେଠାରୁ ଆମେ ଆସୁଛୁ। ଏଠାରେ ସୂକ୍ଷ୍ମ ବତନ ବିଷୟରେ ତ ତୁମେ ଜାଣିଗଲ, ସେଠାରେ ବିଷ୍ଣୁଙ୍କର ଚାରିଭୁଜା ଦେଖାଉଛନ୍ତି, ଏଠାରେ ତ ଚାରିଭୁଜା ହୁଏ ନାହିଁ। ଏକଥା କାହାରି ବୁଦ୍ଧିରେ ନଥିବ ଯେ ବ୍ରହ୍ମା ସରସ୍ୱତୀ ପୁଣି ଲକ୍ଷ୍ମୀ ନାରାୟଣ ହେଉଛନ୍ତି, ଏଥିପାଇଁ ବିଷ୍ଣୁଙ୍କୁ ଚାର ଭୁଜା ଦିଆଯାଇଛି। ବାବାଙ୍କ ବିନା କେହି ବୁଝାଇ ପାରିବେ ନାହିଁ। ଆତ୍ମାରେ ହିଁ ସଂସ୍କାର ଭରିଥାନ୍ତି, ଆତ୍ମା ହିଁ ତମ ପ୍ରଧାନରୁ ସତ୍ୟପ୍ରଧାନ ହୋଇଥାଏ। ଆତ୍ମାମାନେ ହିଁ ବାବାଙ୍କୁ ଡାକୁଛନ୍ତି, ବାବା ଆମେ ଡିସ୍ଚାର୍ଜ ହୋଇଯାଇଛୁ, ଏବେ ଆପଣ ଆସନ୍ତୁ, ଆମକୁ ଚାର୍ଜ ହେବାର ଅଛି। ଏବେ ବାବା କହୁଛନ୍ତି, ଯେତେ ମୋତେ ମନେ ପକାଇବ ସେତେ ତାକତ ଆସିବ। ବାବାଙ୍କ ପ୍ରତି ବହୁତ ସ୍ନେହ ରହିବା ଉଚିତ। ବାବା, ଆମେ ଆପଣଙ୍କର ଆପଣଙ୍କ ସହିତ ହିଁ ଘରକୁ ଯିବୁ, ଯେପରି ବାପ ଘରୁ ଶାଶୁ ଘର ଲୋକେ ନେଇଯାଇଥାନ୍ତି ନା, ଏଠାରେ ସଜାଇବା ପାଇଁ ତୁମକୁ ଦୁଇ ଜଣ ପିତା ମିଳିଛନ୍ତି। ଶୃଙ୍ଗାର ମଧ୍ୟ ଭଲ ହେବା ଦରକାର, ଅର୍ଥାତ୍ ସର୍ବଗୁଣ ସମ୍ପନ୍ନ ହେବା ଦରକାର। ନିଜକୁ ପଚାରିବା ଉଚିତ, ମୋ ଭିତରେ କୌଣସି ଅବଗୁଣ ନାହିଁ ତ? ମନରେ ଯଦିଓ ତୋଫାନ ଆସୁଛି, କିନ୍ତୁ କର୍ମରେ କିଛି କରୁନାହିଁ ତ? କାହାକୁ ଦୁଃଖ ଦେଉନାହିଁ ତ? ବାବା ହେଉଛନ୍ତି ଦୁଃଖହର୍ତ୍ତା ସୁଖକର୍ତ୍ତା। ଆମେ ମଧ୍ୟ ସମସ୍ତଙ୍କୁ ସୁଖର ରାସ୍ତା ବତାଉଛୁ। ବାବା ବହୁତ ଉପାୟ ବତାଉଛନ୍ତି, ତୁମେ ତ ହେଉଛ ସେନା। ତୁମର ନାମ ହିଁ ହେଉଛି ପ୍ରଜାପିତା ବ୍ରହ୍ମା କୁମାର କୁମାରୀ। କେହି ବି ଯଦି ଭିତରକୁ ଆସୁଛନ୍ତି, ପ୍ରଥମେ ଏକଥା ପଚାର ଯେ କେଉଁଠାରୁ ଆସିଛ, କାହା ପାଖକୁ ଆସିଛ। କହିବେ ମୁଁ ବିକେଙ୍କ ପାଖକୁ ଆସିଛି। ଆଚ୍ଛା, ବ୍ରହ୍ମା କିଏ? ପ୍ରଜାପିତା ବ୍ରହ୍ମାଙ୍କର ନାମ କେବେ ଶୁଣିଛ? ହଁ, ପ୍ରଜାପିତାଙ୍କର ତମେ ମଧ୍ୟ ସନ୍ତାନ ଅଟ। ସମସ୍ତେ ତ ପ୍ରଜା ହୋଇଗଲେ ନା, ସିଏ ତୁମର ପିତା ଅଟନ୍ତି, କେବଳ ତୁମେ ଜାଣିନା। ବ୍ରହ୍ମା ମଧ୍ୟ କାହାର ସନ୍ତାନ ହୋଇଥିବେ ନା? ତାଙ୍କ ପିତାଙ୍କର ଶରୀର ତ ଦୃଶ୍ୟମାନ ହେଉନାହିଁ। ବ୍ରହ୍ମା, ବିଷ୍ଣୁ, ଶଙ୍କର ଏହି ତିନି ଜଣଙ୍କ ଉପରେ ଅଛନ୍ତି ଶିବ ବାବା। ତ୍ରିମୂର୍ତ୍ତି ଶିବଙ୍କୁ ତିନି ଜଣଙ୍କର ରଚୟିତା କୁହାଯାଉଛି। ଉପରେ ଜଣେ ଶିବ ବାବା, ପୁଣି ତାପରେ ତିନି ଦେବତା ରହିଛନ୍ତି। ଯେପରି ବଂଶାବଳୀ ହୋଇଥାଏ ନା, ବ୍ରହ୍ମାଙ୍କର ପିତା ନିଶ୍ଚୟ ଭଗବାନ ହିଁ ହୋଇଥିବେ, ସେ ହେଲେ ଆତ୍ମାମାନଙ୍କର ପିତା। ଆଚ୍ଛା, ପୁଣି ବ୍ରହ୍ମା କେଉଁଠାରୁ ଆସିଲେ? ବାବା ହେଉଛନ୍ତି, ମୁଁ ଏହାଙ୍କ ଭିତରେ ପ୍ରବେଶ କରି ଏହାଙ୍କର ନାମ ବ୍ରହ୍ମା ରଖୁଛି। ତୁମ ପିଲାମାନଙ୍କର ନାମ ରଖିଲି, ତେଣୁ ଏହାଙ୍କର ନାମ ମଧ୍ୟ ବ୍ରହ୍ମା ରଖିଲି। କହୁଛନ୍ତି ଏହା ମୋର ଦିବ୍ୟ ଅଲୌକିକ ଜନ୍ମ, ତୁମ ସନ୍ତାନମାନଙ୍କୁ ତ ପୋଷ୍ୟ ରୂପେ ଗ୍ରହଣ କରୁଛି, ବାକି ଏହାଙ୍କ ଭିତରେ ପ୍ରବେଶ କରୁଛି, ପୁଣି ତୁମମାନଙ୍କୁ ଶୁଣାଉଛି, ସେଥିପାଇଁ ଏ ବାପା ଦାଦା ହୋଇଗଲେ। ଯାହାଙ୍କ ମଧ୍ୟରେ ପ୍ରବେଶ କରିଲି, ତାଙ୍କ ଆତ୍ମା ତ ଅଛି ନା? ମୁଁ ତାଙ୍କ ପାଖରେ ଆସି ବସୁଛି। ଦୁଇ ଆତ୍ମାଙ୍କର ଅଭିନୟ ତ ଏଠାରେ ବହୁତ ହେଉଛି। ଆତ୍ମାକୁ ଡାକୁଛନ୍ତି, ତେବେ ଆତ୍ମା ଆସି କେଉଁଠି ବସିବ? ନିଶ୍ଚୟ ବ୍ରାହ୍ମଣ ନିକଟରେ ହିଁ ବସିବ। ଇଏ ମଧ୍ୟ ଦୁଇଟି ଆତ୍ମା, ବାବା ଏବଂ ଦାଦା ଅଟନ୍ତି। ଏହାଙ୍କ ପାଇଁ ବାବା କହୁଛନ୍ତି ନିଜର ଜନ୍ମକୁ ଜାଣିନାହାନ୍ତି। ତୁମକୁ ମଧ୍ୟ କହୁଛନ୍ତି ତୁମେ ନିଜର ଜନ୍ମକୁ ଜାଣିନଥିଲ। ବର୍ତ୍ତମାନ ସ୍ମୃତି ଆସିଛି, କଳ୍ପ କଳ୍ପ 84 ଜନ୍ମର ଚକ୍ର ଲଗାଇଛ, ପୁଣି ଘରକୁ ଫେରୁଛ। ଏହା ହେଉଛି ସଙ୍ଗମ ଯୁଗ, ବର୍ତ୍ତମାନ ତୁମର ବଦଳି ହେଉଛି। ଯୋଗ ଦ୍ୱାରା ତୁମେ ସତ୍ୱପ୍ରଧାନ ହୋଇଯିବ, ବ୍ୟାଟେରୀ ଚାର୍ଜ ହୋଇଯିବ, ପୁଣି ସତ୍ୟଯୁଗରେ ଆସିଯିବ। ବୁଦ୍ଧିରେ ସମ୍ପୂର୍ଣ୍ଣ ଚକ୍ର ଘୁରି ଚାଲିଛି, ବିସ୍ତାରକୁ ତ ଯାଇପାରିବ ନାହିଁ। ବୃକ୍ଷର ମଧ୍ୟ ଆୟୁଷ ଥାଏ, ପୁଣି ଶୁଖି ଯାଇଥାଏ। ଏଠାରେ ମଧ୍ୟ ସମସ୍ତ ମନୁଷ୍ୟ ଯେପରି ଶୁଖି ଯାଇଛନ୍ତି, ସମସ୍ତେ ଜଣେ ଅନ୍ୟ ଜଣଙ୍କୁ ଦୁଃଖ ଦେଇ ଚାଲିଛନ୍ତି। ଏବେ ସମସ୍ତଙ୍କର ଶରୀର ନଷ୍ଟ ହୋଇଯିବ, ବାକି ଆତ୍ମାମାନେ ଚାଲିଯିବେ। ଏହି ଜ୍ଞାନ ବାବାଙ୍କ ବ୍ୟତୀତ କେହି ଦେଇପାରିବେ ନାହିଁ। ବାବା ହିଁ ବିଶ୍ୱର ବାଦଶାହୀ ଦେଉଛନ୍ତି, ତେଣୁ ତାଙ୍କୁ କେତେ ମନେ ପକାଇବା ଦରକାର? ତାଙ୍କରି ସ୍ମୃତିରେ ନ ରହିବା କାରଣରୁ ମାୟାର ଚାପୁଡ଼ା ଲାଗିଯାଉଛି। ସବୁଠାରୁ କଡ଼ା ଚାପୁଡ଼ା ହେଉଛି କାମ ବିକାରର। ତୁମେ ବ୍ରାହ୍ମଣମାନେ ହିଁ ଯୁଦ୍ଧକ୍ଷେତ୍ରରେ ଅଛ ନା, ତେଣୁ ତୁମ ପାଇଁ ହିଁ ତୋଫାନ ଆସିବ, କିନ୍ତୁ କୌଣସି ବିକର୍ମ କରିବା ଉଚିତ ନୁହେଁ। ଯଦି ବିକର୍ମ କରିବ ତେବେ ହାରିଯିବ। ବାବାକୁ ପଚାରୁଛନ୍ତି, ଏପରି କରିବାକୁ ପଡୁଛି, ସନ୍ତାନମାନେ ହଇରାଣ କରୁଛନ୍ତି, ତେଣୁ କ୍ରୋଧ ଆସିଯାଉଛି। ସନ୍ତାନମାନଙ୍କୁ ଠିକ୍ ଭାବରେ ନ ସମ୍ଭାଳିଲେ ଖରାପ ହୋଇଯିବେ, କିନ୍ତୁ ଚାପୁଡ଼ା ନ ଲଗାଇବା ପାଇଁ ଚେଷ୍ଟା କର। କୃଷ୍ଣଙ୍କ ପାଇଁ ମଧ୍ୟ ଦେଖାଉଛନ୍ତି ନା, ଖୁଣ୍ଟରେ ବାନ୍ଧିଥିଲେ, ରସିରେ ବାନ୍ଧି ଦିଅ, ଖାଇବାକୁ ଦିଅ ନାହିଁ। କାନ୍ଦି କାନ୍ଦି ଶେଷରେ କହିବେ, ଏବେ ଆଉ ଦୁଷ୍ଟାମି କରିବି ନାହିଁ। ଛୋଟ ଛୁଆ ତଥାପି ଦୁଷ୍ଟାମି କରିବ, ଶିକ୍ଷା ଦେବାକୁ ହେବ। ବାବା ମଧ୍ୟ ସନ୍ତାନମାନଙ୍କୁ ଶିକ୍ଷା ଦେଉଛନ୍ତି, ସନ୍ତାନମାନେ କଦାପି ବିକାରଗ୍ରସ୍ତ ହୁଅ ନାହିଁ, କୁଳ କଳଙ୍କିତ କର ନାହିଁ। ଲୌକିକରେ ମଧ୍ୟ କେହି କୁପୁତ୍ର ହୋଇଥିଲେ ମା ବାପା କହିଥାନ୍ତି, କାହିଁକି ମୁହଁ କଳା କରୁଛୁ, କୁଳରେ କାହିଁକି କଳଙ୍କ ଲଗାଉଛୁ, ହାରିବା ଜିତିବା ଆଉ ଜିତିବା ହାରିବା ହୋଇ ହୋଇ ଶେଷରେ ବିଜୟୀ ହୋଇଯିବ। ଏହା ସତ୍ୟର ଡଙ୍ଗା, ବହୁତ ତୋଫାନ ଆସିବ, କାହିଁକି ନା ବହୁତ ନକଲି ବାହାରି ପଡ଼ିଛନ୍ତି। କେହି ନିଜକୁ ଭଗବାନ କହୁଛନ୍ତି, କେହି ଆଉ କ'ଣ କହୁଛନ୍ତି। ରିଦ୍ଧି ସିଦ୍ଧି ଯାଦୁମନ୍ତ୍ର ମଧ୍ୟ ବହୁତ ଦେଖାଉଛନ୍ତି, ସାକ୍ଷାତକାର ମଧ୍ୟ କରାଉଛନ୍ତି। ବାବା ସମସ୍ତଙ୍କର ସଦ୍ଗତି କରିବା ପାଇଁ ହିଁ ଆସିଛନ୍ତି। ପୁଣି ନା ଏହି ଜଙ୍ଗଲ ରହିବ, ନା ଜଙ୍ଗଲବାସୀ ରହିବେ। ଏବେ ତୁମେ ସଙ୍ଗମ ଯୁଗରେ ଅଛ, ଜାଣିଛ ଯେ ଏହି ପୁରୁଣା ଦୁନିଆ ଶ୍ମଶାନ ହୋଇଯାଇଛି। କୌଣସି ମୁର୍ଦ୍ଦାର ସହିତ କେହି କ'ଣ ମନ ଲଗାଇଥାଏ? ଏ ଦୁନିଆ ତ ବିନାଶ ହୋଇଯିବ, ଅଥବା ବିନାଶ ହେବା ଉପରେ। ବାବା ସେତେବେଳେ ଆସୁଛନ୍ତି ଯେତେବେଳେ ନୂଆ ଦୁନିଆ ପୁରୁଣା ହେଉଛି। ଯଦି ବାବାଙ୍କୁ ଭଲ ଭାବରେ ମନେ ପକାଇବ, ତେବେ ବ୍ୟାଟେରୀ ଚାର୍ଜ ହେବ। ଭଲେ ବହୁତ ଭଲ ଭଲ ଭାଷଣ ଶୁଣାଉଛନ୍ତି, କିନ୍ତୁ ଯୋଗର ଶକ୍ତି ନାହିଁ, ତେଣୁ ସେହି ଶକ୍ତି ରହୁନାହିଁ, ହଥିଆର ଶକ୍ତି ସମ୍ପନ୍ନ ହୋଇନାହିଁ। ତେବେ ବାବା କହୁଛନ୍ତି, ଏହା କୌଣସି ନୂଆ କଥା ନୁହେଁ, 5000 ବର୍ଷ ପୂର୍ବରୁ ମଧ୍ୟ ଆସିଥିଲ। ବାବା ପଚାରୁଛନ୍ତି, ଆଗରୁ କେବେ ମିଶିଛ? ତେବେ କହୁଛନ୍ତି, କଳ୍ପ ପୂର୍ବରୁ ମିଶିଥିଲୁ। କେହି କେହି ପୁଣି କହୁଛନ୍ତି, ଡ୍ରାମା ସ୍ୱତଃ ହିଁ ପୁରୁଷାର୍ଥ କରାଇବ। ଆଚ୍ଛା, ଏବେ ଡ୍ରାମା ପୁରୁଷାର୍ଥ କରାଉଛି ନା, ତେବେ କର, ଗୋଟିଏ ଜାଗାରେ ତ ବସିଯିବାର ନାହିଁ। ଯେଉଁମାନେ କଳ୍ପ ପୂର୍ବରୁ ପୁରୁଷାର୍ଥ କରିଛନ୍ତି ସେହିମାନେ କରିବେ, ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁମାନେ ଆସିନାହାନ୍ତି ସେମାନେ ଆସିବେ। ଯେଉଁମାନେ ଜ୍ଞାନ ମାର୍ଗରୁ ଅଧା ରାସ୍ତାରୁ ଛାଡ଼ି ପଳାଇଲେ, ବିବାଦ ବିବାହ ଆଦି ଯାଇ କଲେ, ତାଙ୍କର ଡ୍ରାମାରେ ଯଦି ଅଭିନୟ ଥିବ ତେବେ ପୁଣି ଆସି ପୁରୁଷାର୍ଥ କରିବେ, ଯିବେ କୁଆଡ଼େ? ବାବାଙ୍କ ନିକଟକୁ ଦିନେ ସମସ୍ତଙ୍କୁ ଆସି ଲାଞ୍ଜ ହଲାଇବାକୁ ହିଁ ପଡ଼ିବ। ଲେଖାଯାଇଛି, ଭୀଷ୍ମ ପିତାମହ ପ୍ରଭୃତି ଆଦି ମଧ୍ୟ ଶେଷରେ ଆସିଥାନ୍ତି। ଏବେ ତ ତାଙ୍କର କେତେ ଗର୍ବ ରହିଛି, ପୁଣି ତାଙ୍କର ସେହି ଗର୍ବ ଖର୍ବ ହୋଇଯିବ। ତୁମେ ମଧ୍ୟ ପ୍ରତ୍ୟେକ 5000 ବର୍ଷ ପରେ ଅଭିନୟ କରୁଛ, ରାଜତ୍ୱ ନେଉଛ, ପୁଣି ହରାଉଛ। ଦିନକୁ ଦିନ ସେବା କେନ୍ଦ୍ରମାନ ବଢି ଚାଲିଛି। ଭାରତୀୟ ଯେଉଁମାନେ ଖାସ୍ ଦେବୀ ଦେବତାଙ୍କର ପୂଜାରୀ ଅଟନ୍ତି, ତାଙ୍କୁ ବୁଝାଇବାକୁ ହେବ, ସତ୍ୟଯୁଗରେ ଦେବୀ ଦେବତା ଧର୍ମ ଥିଲା, ତେଣୁ ତାଙ୍କର ପୂଜା କରୁଛନ୍ତି। ଖ୍ରୀଷ୍ଟିଆନମାନେ ଖ୍ରୀଷ୍ଟଙ୍କର ମହିମା କରୁଛନ୍ତି। ଆମେମାନେ ଆଦି ସନାତନ ଦେବୀ ଦେବତା ଧର୍ମର ମହିମା କରୁଛୁ, ତାକୁ କିଏ ସ୍ଥାପନ କରିଛନ୍ତି? ସେମାନେ ଭାବୁଛନ୍ତି, କୃଷ୍ଣ ସ୍ଥାପନା କରିଛନ୍ତି, ତେଣୁ ତାଙ୍କର ପୂଜା କରି ଚାଲିଛନ୍ତି। ତୁମମାନଙ୍କ ମଧ୍ୟରେ କ୍ରମାନୁଯାୟୀ ରହିଛନ୍ତି, କିଏ କେତେ ପରିଶ୍ରମ କରୁଛନ୍ତି, କିଏ କେତେ ଦେଖାଉଛନ୍ତି ନା? ଗୋବର୍ଦ୍ଧନ ପାହାଡ଼କୁ ଆଙ୍ଗୁଳିରେ ଉଠାଇ ନେଲେ, ଏବେ ଏହା ପୁରୁଣା ଦୁନିଆ, ସମସ୍ତ ଜିନିଷରୁ ସାରତତ୍ଵ ବାହାରି ଯାଇଛି, ସୁନା ଖଣି ମଧ୍ୟ ଖାଲି ହୋଇଯାଇଛି। ସ୍ୱର୍ଗରେ ତ ସୁନାର ମହଲ ତିଆରି ହେବ, ଏବେ ତ ସରକାର ହଇରାଣ ହୋଇଯାଉଛନ୍ତି, କାହିଁକି ନା କରଜ ଦେବାକୁ ପଡୁଛି, ସେଠାରେ ତ ଅସରନ୍ତି ଧନ ରହିବ, କାନ୍ଥମାନଙ୍କରେ ମଧ୍ୟ ହୀରା ନେଳା ଲାଗି ରହିଥିବ, ସେଠାରେ ହୀରା ଖଞ୍ଜିବାର ସଉକ ରହିଥାଏ, ସେଠାରେ ଧନର ଅଭାବ ରହିବ ନାହିଁ, କାରୁଣର ଖଜାନା ଅର୍ଥାତ୍ ଅଥାହ ସମ୍ପତ୍ତି ରହିବ। ଆଲ୍ଲା ଅବଲ୍ଦିନର ଏକ ଖେଳ ଦେଖାଇଥାନ୍ତି, ଠକ୍ ଠକ୍ କରିଲେ ମହଲ ବାହାରି ଆସୁଛି। ଏଠାରେ ମଧ୍ୟ ଦିବ୍ୟ ଦୃଷ୍ଟି ମିଳିବା ଦ୍ୱାରା ସ୍ୱର୍ଗକୁ ଚାଲି ଯାଉଛନ୍ତି, ସେଠାରେ ରାଜକୁମାର ରାଜକୁମାରୀମାନଙ୍କ ପାଖରେ ମୁରଲୀ ଆଦି ସବୁ ଜିନିଷ ହୀରାର ରହିଥାଏ। ଏଠାରେ ତ କେହି ଏପରି ଜିନିଷ ଯଦି ପିନ୍ଧିକରି ବସିଲେ ଲୁଟି ନେଇଯିବେ, ଛୁରୀ ମାରି ମଧ୍ୟ ନେଇଯିବେ, ସେଠାରେ ଏପରି କଥା ହେବ ନାହିଁ। ଏହି ଦୁନିଆ ବହୁତ ପୁରୁଣା ଦୁର୍ଗନ୍ଧଯୁକ୍ତ ଅଟେ, ଏହି ଲକ୍ଷ୍ମୀନାରାୟଣଙ୍କ ଦୁନିଆରେ ତ ସବୁବେଳେ ମୌଜ ହିଁ ହେଉଥିଲା, ହୀରାନୀଳାର ମହଲ ଥିଲା, ଏକୁଟିଆ ତ ନଥିବେ ନା, ତାହାକୁ ସ୍ୱର୍ଗ କୁହାଯାଉଥିଲା। ତୁମେ ଜାଣିଛ, ବାସ୍ତବରେ ଆମେ ସ୍ୱର୍ଗର ମାଲିକ ଥିଲୁ, ଆମେ ଏହି ସୋମନାଥ ମନ୍ଦିର ତିଆରି କରିଥିଲୁ। ଏହା ବୁଝୁଛନ୍ତି ଯେ ଆମେ କଣ ଥିଲୁ, ପୁଣି ଭକ୍ତି ମାର୍ଗରେ କିପରି ମନ୍ଦିର ତିଆରି କରି ପୂଜା କଲୁ? ଆତ୍ମା ଭିତରେ ନିଜର 84 ଜନ୍ମର ଜ୍ଞାନ ରହିଛି, କେତେ ହୀରାନୀଳା ଥିଲା, ସେସବୁ କୁଆଡ଼େ ଗଲା? ଧୀରେ ଧୀରେ ସବୁ ଖଲାସ ହୋଇଗଲା, ମୁସଲମାନ ମାନେ ଆସି ଏତେ ଲୁଟି ନେଇଗଲେ, ଯାହାକି କବରରେ ଯାଇ ହୀରା ଲଗାଇଲେ, ତାଜମହଲ ଆଦି ତିଆରି କଲେ, ପୁଣି ବ୍ରିଟିଶ ସରକାର ସେଠାରୁ ଖୋଳି କରି ନେଇଗଲେ, ଏବେ ତ କିଛି ବି ନାହିଁ, ଭାରତ ଗରିବ ହୋଇଯାଇଛି, କରଜ ଉପରେ କରଜ ନେଇ ଚାଲିଛନ୍ତି, ଶସ୍ୟ ଚିନି ଆଦି କିଛି ମିଳୁନାହିଁ, ଏବେ ବିଶ୍ୱକୁ ବଦଳିବାକୁ ହେବ। କିନ୍ତୁ ତାହାର ପୂର୍ବରୁ ଆତ୍ମାର ବ୍ୟାଟେରୀକୁ ସତ୍ୱ ପ୍ରଦାନ କରିବା ପାଇଁ ଚାର୍ଜ କରିବାକୁ ହେବ। ବାବାଙ୍କୁ ନିଶ୍ଚୟ ମନେ ପକାଇବାକୁ ହେବ, ବୁଦ୍ଧିର ଯୋଗ ବାବାଙ୍କ ସହ ରହିଥାଉ, ତାଙ୍କଠାରୁ ହିଁ ବର୍ଷା ମିଳିଥାଏ, ମାୟାର ସହିତ ଏଥିରେ ହିଁ ଯୁଦ୍ଧ ହେଉଛି। ଆଗରୁ ଏହି କଥାକୁ ତୁମେ ବୁଝିପାରୁ ନଥିଲ, ଯେପରି ଅନ୍ୟମାନେ ଅଛନ୍ତି ସେହିପରି ତୁମେମାନେ ମଧ୍ୟ ଥିଲ। ଏବେ ତୁମେ ହେଉଛ ସଙ୍ଗମଯୁଗୀ, ଆଉ ସେମାନେ ସମସ୍ତେ କଳିଯୁଗୀ ଅଟନ୍ତି। ମନୁଷ୍ୟ କହିବେ, ଏମାନଙ୍କୁ ତ ଯାହା ଆସୁଛି ତାହା କହି ଚାଲିଛନ୍ତି, କିନ୍ତୁ ବୁଝାଇବା ପାଇଁ ଯୁକ୍ତି ମଧ୍ୟ ରହିଛି ନା? ଧୀରେ ଧୀରେ ତୁମମାନଙ୍କର ବୁଦ୍ଧି ବୃଦ୍ଧି ହୋଇ ଚାଲିବ। ଏବେ ବାବା ବଡ଼ ବିଶ୍ୱବିଦ୍ୟାଳୟ ଖୋଲୁଛନ୍ତି, ଏଥିରେ ବୁଝାଇବା ପାଇଁ ଚିତ୍ର ତ ଦରକାର ନା? ପରବର୍ତ୍ତୀ ସମୟରେ ତୁମ ପାଖରେ ଏହି ସବୁ ଚିତ୍ର ଟ୍ରାନ୍ସଲେଟର ହୋଇଯିବ, ଯାହାଦ୍ୱାରା ପୁଣି ତୁମମାନଙ୍କୁ ବୁଝାଇବାକୁ ମଧ୍ୟ ସହଜ ହେବ। ତୁମେ ଜାଣିଛ, ବାବାଙ୍କର ସ୍ମୃତି ଏବଂ ଜ୍ଞାନ ଦ୍ୱାରା ଆମେ ନିଜର ରାଜତ୍ୱ ପୁଣି ଥରେ ସ୍ଥାପନା କରୁଛୁ। ମାୟା ମଝିରେ ବହୁତ ଧୋକା ଦେଉଛି। ବାବା କହୁଛନ୍ତି, ଧୋକାରୁ ବଞ୍ଚିକରି ରୁହ। ଯୁକ୍ତି ତ ବତାଇ ଚାଲିଛନ୍ତି। ମୁଖ ଦ୍ୱାରା କେବଳ ଏତିକି କୁହ ଯେ ବାବାଙ୍କୁ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ଏହିପରି ଲକ୍ଷ୍ମୀ ନାରାୟଣ ହୋଇଯିବ। ଏହି ବ୍ୟାଜ ଆଦି ଭଗବାନ ନିଜେ ତିଆରି କରିଛନ୍ତି, ତେଣୁ ଏହାର କେତେ ସମ୍ମାନ ହେବା ଦରକାର। ଆଚ୍ଛା, ମିଠା ମିଠା ଶିଖିଲ ଧିଏ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପାଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ନମ୍ବର, ସର୍ବଗୁଣରେ ନିଜର ଶୃଙ୍ଗାର କରିବାକୁ ହେବ। କେବେ ବି କାହାକୁ ଦୁଃଖ ଦେବାର ନାହିଁ, ସମସ୍ତଙ୍କୁ ସୁଖର ରାସ୍ତା ବତାଇବାକୁ ହେବ। ଦ୍ୱିତୀୟ ନମ୍ବର, ସାରା ସଂସାର ଶ୍ମଶାନ ପାଲଟି ଯାଇଛି, ସେଥିପାଇଁ ଏହା ସହିତ ମନ ଲଗାଇବାର ନାହିଁ। ସ୍ମୃତିରେ ରହୁ ଯେ ଏବେ ଆମେ ଏଠାରୁ ଟ୍ରାନ୍ସଫର ହେଉଛୁ, ଆମକୁ ତ ନୂଆ ଦୁନିଆକୁ ଯିବାକୁ ହେବ। ବରଦାନ ହେଉଛି, ମାୟା ବା ବିଘ୍ନଠାରୁ ସୁରକ୍ଷିତ ରହୁଥିବା ବାପାଦାଦାଙ୍କର ଛତ୍ରଛାୟାର ଅଧିକାରୀ ହୁଅ। ଯେଉଁମାନେ ବାପାଦାଦାଙ୍କର ଶିକିଲଧା ଏବଂ ଗେହ୍ଲା ସନ୍ତାନ ଅଟନ୍ତି, ସେମାନଙ୍କୁ ବାପାଦାଦାଙ୍କର ଛତ୍ରଛାୟା ଅଧିକାର ରୂପରେ ପ୍ରାପ୍ତ ହୋଇଥାଏ। ଯେଉଁ ଛତ୍ରଛାୟା ତଳକୁ ମାୟାର ଆସିବାର ଶକ୍ତି ନାହିଁ, ତେଣୁ ସେମାନେ ସର୍ବଦା ମାୟାର ଉପରେ ବିଜୟୀ ହୋଇଥାନ୍ତି। ଏହିଭଳି ଯୋଗର ଛତ୍ରଛାୟା ସବୁ ବିଘ୍ନଠାରୁ ସୁରକ୍ଷିତ କରିଦିଏ, ଅର୍ଥାତ୍ କୌଣସି ପ୍ରକାରର ବିଘ୍ନ ଛତ୍ରଛାୟା ତଳେ ରହୁଥିବା ଆତ୍ମା ପାଖକୁ ଆସିପାରିବ ନାହିଁ। ଛତ୍ରଛାୟା ତଳେ ରହିବା ବାଲାଙ୍କ ପାଇଁ ମୁସ୍କିଲରୁ ମୁସ୍କିଲ କଥା ମଧ୍ୟ ସହଜ ହୋଇଥାଏ। ପାହାଳ ଭଳି କଥା ହୋଇଥିଲେ ମଧ୍ୟ ତୁଳା ଭଳି ଅନୁଭବ ହୁଏ। ସ୍ଲୋଗାନ ହେଉଛି, ପ୍ରଭୁପ୍ରିୟ, ଲୋକପ୍ରିୟ ଏବଂ ସ୍ୱୟଂପ୍ରିୟ ହେବା ପାଇଁ ସନ୍ତୁଷ୍ଟତାର ଗୁଣକୁ ଧାରଣ କର। ପ୍ରଭୁପ୍ରିୟ, ଲୋକପ୍ରିୟ ଏବଂ ସ୍ୱୟଂପ୍ରିୟ ହେବା ପାଇଁ ସନ୍ତୁଷ୍ଟତାର ଗୁଣକୁ ଧାରଣ କର। ଅବ୍ୟକ୍ତ ଇଶାରା, ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର। ବିଶେଷ କରି ଯୋଗର ଯାତ୍ରାକୁ ଶକ୍ତିଶାଳୀ କର। ଜ୍ଞାନ ସ୍ୱରୂପ ଅନୁଭବୀ ହୁଅ। ତୁମ ଭଳି ଶ୍ରେଷ୍ଠ ଆତ୍ମାମାନଙ୍କର ଶୁଭ ବୃତ୍ତି ବା କଲ୍ୟାଣର ବୃତ୍ତି ଏବଂ ଶକ୍ତିଶାଳୀ ବାତାବରଣ ଅନେକ ଛଟପଟ ହେଉଥିବା, ଭଟକୁଥିବା ତଥା ଚିତ୍କାର କରୁଥିବା ଆତ୍ମାମାନଙ୍କୁ ଆନନ୍ଦ, ଶାନ୍ତି ଓ ଶକ୍ତିର ଅନୁଭୂତି କରାଇବ। ଇଚ୍ଛା, ଓମ୍ ଶାନ୍ତି।